శ్రీమద్భాగవతం దశమ స్కంద దశమాధ్యాయ శోకసత్తర దరిద్రసేవాజ్యంతే సాధవ సమదక్షిణ సద్వీక్షిణోతి తత్కంతర్సం తదవారాధిశుద్ధ్యతి. సమదర్శిన యదియో సాధు ధన్యేవం దరిద్ర ఉభయంపతి సమదర్శి తథాపి దరిద్ర వ్యక్తి సాధుమానంక సంగలాభ శుభ గ్రహణం కలిగితే సద్వి ఏపరి సాధుపురుష సంఘ ద్వారా క్షీణోతి హ్రాస పాయ తమ్ జడ జాగతిక దుఃఖ కష్టర మూల కారణ దర్శన జడ భోగవాసన తత తాపరే ఆరాత్ అతి శీఘ్ర విశుద్ధ్యతి తార జడ కళమస విద్యుత్ సమదర్శి సాధుమాన దరిద్రమానంకర సంఘలాభ కరంతి ధనిమానంకర సంఘ కరంతి నాని దరిద్ర వ్యక్తి సత్సంగర ప్రభావరే ఖూబ్ శీఘ్ర జడ విషయ ప్రతి ఉదాసీన హే ఏం తార హృదయ సమస్త కళమసరు ముక్త హే. భారతదేశంలో ఉత్పాదన కోసంది శాస్త్రే కలయించి మహత్ విజ్జన నృణాం గ్రీణాం దీన చేదసాం శ్రీమద్ భాగవతం దశమ స్కంద అష్టమధ్యాయ కథా కలయించి సాధు వా సన్యాసీంకర ఏకమాత్ర కర్తవ్య హి కృష్ణ భావనామృత ప్రచార కరివా. సాధు యదు ధనీ ఏ దరిద్ర ఉభయంక నికటరే భగవాన్ బాణీ ప్రచార కరివాకు చాంతి తథాపి దరిద్ర వ్యక్తి సాధుక ప్రచారర సుయోగ ధనీ వ్యక్తిక అపేక్ష అధిక గ్రహణ కరంతి. దరిద్ర వ్యక్తి సహజరే సాధుకు స్వాగత జనాంతి సేమానకు ప్రణాంత నివేదన కరంతి ఏమో సేమానక ఉపస్థితి సుయోగ గ్రహణ కరివాకు చేష్టా కరంతి. కింటు ధనీ వ్యక్తి ద్వారా ఏక విశాళ కుకుర లభితాయ ଯାହାଫଳରେ କେହି ତାଙ୍କ ଗୃହରେ ପ୍ରବେଶ କରିପାରନ୍ତି ନାହିଁ. ତାଙ୍କ ଦରଜାରେ ବଡ଼ ବଡ଼ ଅକ୍ଷରରେ ଲେଖାଥାଏ କୁକୁର ପ୍ରତି ସାବଧାନ. ଏହିପରି ଭାବରେ ସେ ସାଧୁସଙ୍ଗ ବର୍ଜନ କରନ୍ତି କିନ୍ତୁ ଦରିଦ୍ର ବ୍ୟକ୍ତିଙ୍କ ଦ୍ୱାରା ସର୍ବଦା ଦ୍ୱାର ସର୍ବଦା ଖୋଲା ଥାଏ ଏବଂ ତେଣୁ ସେମାନେ ସାଧୁସଙ୍ଗର ସୁଫଳ ଧନୀ ବ୍ୟକ୍ତିଙ୍କଠାରୁ ଅଧିକ ଲାଭ କରିପାରନ୍ତି. ଯେହେତୁ ନାରଦମୁନି ତାଙ୍କ ପୂର୍ବଜନ୍ମରେ ଏକ ଦାସୀପୁତ୍ର ଥିଲେ ତେଣୁ ସେ ସାଧୁସଙ୍ଗ ଲାଭ କରିଥିଲେ ଏବଂ ପରେ ଦେବଶ୍ରୀ ନାରଦ ଅତି ଉଚ୍ଚ ପଦ ପ୍ରାପ୍ତ ହୋଇଥିଲେ. ତାହା ଥିଲା ତାଙ୍କର ବାସ୍ତବ ଅଭିଜ୍ଞତା. ତେଣୁ ସେ ଏଠାରେ ଧନୀ ବ୍ୟକ୍ତି ସହିତ ଦରିଦ୍ର ବ୍ୟକ୍ତି ଅବସ୍ଥାର ତୁଳନା କରିଛନ୍ତି. ସତାନ୍ ପ୍ରସଙ୍ଗାନ୍ ଅଭିର୍ଯ୍ୟ ସମ୍ବିଦ ଭବନ୍ତି ଉତ୍କର୍ଣ୍ଣର ସାୟନ କଥା ତଦ୍ଦୂଷଣା ଦାସ ଭଗବତ୍ମଣି ଶ୍ରଦ୍ଧା ରତି ଭକ୍ତି ଅନୁପ୍ରମିଷ୍ୟତି. ଶ୍ରୀମଦ୍ ଭାଗବତମ ତୃତୀୟ ସ୍କନ୍ଧ 25 ଅଧ୍ୟାୟ 25ରେ ଏକଥା କୁହାଯାଇଛି କେହି ଯଦି ସାଧୁସଙ୍ଗ କରିବା ସୁଯୋଗ ପାଆନ୍ତି ତାହେଲେ ସେମାନଙ୍କ ଉପଦେଶ ଦ୍ୱାରା ସେ ଜଡ଼ବାସନାରୁ କ୍ରମଶଃ ମୁକ୍ତ ହୁଅନ୍ତି. କୃଷ୍ଣ ବହିର୍ମୁଖ ଅୟା ଭଗବାଂଛା କରେ ନିକଟସ୍ଥ ମାୟା ଧରେ ଝାକପିଆ ଧରେ, ଏମିତି ମୋ ବର୍ତ୍ତରେ କଥା କୁହାଯାଇଛି। ବୈଷୟିକ ଜୀବନର ଅର୍ଥ ହେଉଛି କୃଷ୍ଣଙ୍କୁ ଭୁଲିଯାଇ ଇନ୍ଦ୍ରିୟ ତୃପ୍ତିରେ ବାସନା ବୃଦ୍ଧି କରିବା। କିନ୍ତୁ ଏହି ସାଧୁବ୍ୟକ୍ତିମାନଙ୍କୁ ଉପଦେଶ ଲାଭ ସୁଯୋଗ ପାଆନ୍ତି ଏବଂ ଜଡ଼ ବାସନାର ଗୁରୁତ୍ୱ ବିସ୍ତୃତ ହୁଅନ୍ତି, ତାହେଲେ ସେ ଆପେ ଆପେ ଶୁଦ୍ଧ ହୋଇଯାଆନ୍ତି। ଏକ ଦର୍ପଣ ମାର୍ଜନ ଭବ ମହାଭାବନ ଶିକ୍ଷାଷ୍ଟ୍ରମରେ ଏଇଟା କରାଯାଇଛି। ବିଶ୍ୱାସକ୍ତ ବ୍ୟକ୍ତିର ହୃଦୟ ଯେତେକ୍ଷଣ ପର୍ଯ୍ୟନ୍ତ ନିର୍ମଳ ନ ହୁଏ ସେତେବେଳେ ପର୍ଯ୍ୟନ୍ତ ସେ ଭବ ମହାଭାବନ କଷ୍ଟରୁ ମୁକ୍ତ ହୋଇପାରନ୍ତି ନାହିଁ। ତେଣୁ ଏଇ ଦଶମ ସଂଘ ଦଶମ ଅଧ୍ୟାୟ ଏହି ଅଧ୍ୟାୟର ଶୀର୍ଷକ ହେଉଛି ଜମାର୍ଜନ ମୁଖ୍ୟ ଉଦ୍ଧାର। ତେଣୁ ନାରଦମୁନୀ ଯେତେବେଳେ ଦେଖୁଛନ୍ତି ନଳ ମଣିଗ୍ରୀବ ନଳ କୁବେର, ଯିଏକି କୁବେରଙ୍କର ଦୁଇ ପୁତ୍ର, କୁବେର ହେଉଛନ୍ତି ଭଗବାନଙ୍କ ପାଇଁ ବିଭୂତି, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ବିତେଶ ଓ ଦକ୍ଷ ରାକ୍ଷସନ୍, ଦକ୍ଷ ରାକ୍ଷସମାନଙ୍କର ସବୁଠାରୁ ବହୁତ ଧନୀଶାଳୀ ବ୍ୟକ୍ତି ହେଉଛନ୍ତି କୁବେର, ଯିଏକି ଜଣେ ଭଗବାନଙ୍କର ବିଭୂତି ବା ଭଗବାନଙ୍କର ଶକ୍ତି। ତେଣୁ ଏଇଭଳି ଏତେ ଉନ୍ନତ ପିତାଙ୍କର ପୁତ୍ର ହୋଇକି ମଧ୍ୟ ଜାମଳା ସନ୍ତାନ ହୋଇକି ମଧ୍ୟ ଏଇ ମଣିଗ୍ରୀବ ଏବଂ ନଳକୁବେର ଅସତ୍ସଙ୍ଗ ଫଳରେ ଏଇଭଳି ବର୍ତ୍ତମାନ ତାଙ୍କର ପତନ ଅବସ୍ଥା ହୋଇଯାଇଛି, ପତିତ ଅବସ୍ଥାରେ ସେମାନେ ପଡ଼ିଛନ୍ତି। ଯେ ଅସତ୍ସଙ୍ଗ ଦ୍ୱାରା ଜଣେ ଏଇ ଭୌତିକ ଜଗତରେ ଘୁରି ବୁଲେ, କିନ୍ତୁ ଯେତେବେଳେ ସେ ସାଧୁସଙ୍ଗ ପ୍ରାପ୍ତ ହୁଏ ସେତେବେଳେ ସେ ଭଗବାନଙ୍କର ପ୍ରିୟ ଭକ୍ତମାନଙ୍କର ସଙ୍ଗ ଲାଭ କଲେ, ଭଗବାନଙ୍କ ଧାମକୁ ଯିବାର ସୁଯୋଗ ସେ ଲାଭ କଲେ। ସାଧୁସଙ୍ଗରେ ଜଣେ ଏହି ସୁଯୋଗ ପ୍ରାପ୍ତ ହୁଅନ୍ତି। ତେଣୁ ଏହି ସାଧୁସଙ୍ଗ ଯଦିଓ ସାଧୁମାନେ ସମସ୍ତଙ୍କ ପ୍ରତି ସମାନ, ଭଗବାନ ଯେଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ, ସାଧୁମାନେ ମଧ୍ୟ ସେଇଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ, ସେ ଚାହାନ୍ତି କେମିତି ସମସ୍ତେ ଉଦ୍ଧାର ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ ହେବେ। ଭଗବାନ ଏଇଟା ଚାହାନ୍ତି, ସମସ୍ତେ ସୁଖରେ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ଭଗବାନ ସମସ୍ତେ କେମିତି ସୁଖରେ ରହିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି, ଏବଂ ସମସ୍ତେ କେମିତି ନିରାମୟ ହେବେ ରୋଗରୁ ମୁକ୍ତ ରହିବେ ସେଥିପାଇଁ ମଧ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି। ଭଗବତ ସପ୍ତଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେମାନେ ସତ୍ୟଗୁଣର ଖାଦ୍ୟ ଗ୍ରହଣ କରିବେ ସେମାନେ ନିରାମୟ ହେବେ। ଏବଂ ସପ୍ତଦଶ ଅଧ୍ୟାୟରେ କୁହାଯାଇଛି ଯେ ଆହାର ସ୍ତୁତି ସର୍ବତ୍ର ତ୍ରିବିଧା ଭଗବତୁ ପ୍ରିୟ, ତିନି ପ୍ରକାର ଆହାର ରହିଛି। ଯେଉଁମାନେ ରଜଗୁଣ ତମଗୁଣ ଖାଦ୍ୟ ଗ୍ରହଣ କରିବେ ତାଙ୍କୁ ବିଭିନ୍ନ ପ୍ରକାର ରୋଗ, କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରୁକ୍ମ ଉଦାହୀନ ଆହାର ରାଜଶ୍ରେଷ୍ଠ ଦୁଃଖ ଶୋକ ଆମୟ ପ୍ରଦା ଆମୟ ରୋଗ ତାଙ୍କୁ ହେବ। ସେଥିପାଇଁ ଭଗବାନ କହିଦେଉଛନ୍ତି ଏ ଖାଦ୍ୟ ତୁମେ ଗ୍ରହଣ କରନା, ତୁମେ ନିରାମୟ ହୁଅ। ତୁମେ ଯେଉଁମାନେ ସତ୍ୟଗୁଣର ଖାଦ୍ୟ ଗ୍ରହଣ କରିବେ ସେମାନେ ଆୟୁ ସତ୍ୟ ବଳା ଭୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ରସ୍ୟା ସ୍ନିଗ୍ଧା ସ୍ଥିର ହୃଦୟ ଆହାର ସତ୍ୟକ୍ରିୟା ଆୟୁଷ ବୃଦ୍ଧି ଲାଭ କରିବ। ତାଙ୍କର ସତ୍ୱ ବା ତାଙ୍କର ଯେଉଁ ହୃଦୟ ଶୁଦ୍ଧ ହେବ, ସେମାନେ ଅଧିକ ବଳ ପ୍ରାପ୍ତ ହେବେ, ସେମାନେ ଆରୋଗ୍ୟ ହେବେ। ଏସବୁ ପାଇଁ ଶାସ୍ତ୍ରରେ ବ୍ୟବସ୍ଥା କରାଯାଇଛି, ଖାଲି ଯେ କଥାରେ କୁହାଯାଇଛି ତା ନୁହଁ, ପ୍ରକୃତରେ ସେମାନେ ଜଣେ ଚାହିଁଲେ ସମସ୍ତେ ଏଇଭଳି ଭାବରେ ଆନନ୍ଦ ରହିପାରିବେ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ସମସ୍ତେ ପ୍ରକୃତରେ ପ୍ରକୃତ ତଥ୍ୟଟାକୁ ଜାଣନ୍ତୁ। ସମସ୍ତେ ବର୍ତ୍ତମାନ ଅଭଦ୍ରାଣି ପଶ୍ୟନ୍ତି, ସମସ୍ତେ ବର୍ତ୍ତମାନ ଅଭଦ୍ରାଣି ପଶ୍ୟନ୍ତି, ସମସ୍ତେ ବର୍ତ୍ତମାନ ଅଭଦ୍ରକୁ ଦେଖୁଛନ୍ତି। ଏ ଭୌତିକ ଜଗତରେ ଯେଉଁ ରହିଛି ଏଇଥିରେ ସୁଖ ପାଇବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ଭଦ୍ରାଣୀ ପ୍ରକୃତ କେମିତି ତାଙ୍କର ମଙ୍ଗଳ ହେବ ସେ କଥା ସେମାନେ ଜାଣିପାରୁନାହାନ୍ତି। ତେଣୁକରି ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି, ମା କଷ୍ଟ ଦୁଃଖ ଭାଗବତ କେହି ଦୁଃଖ ପ୍ରାପ୍ତ ନ ହୁଅନ୍ତୁ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ସାଧୁମାନେ ମଧ୍ୟ ଭଗବାନ ଭଳି ସେଇଭଳି ଭାବରେ ସମସ୍ତଙ୍କର ମଙ୍ଗଳ ପାଇଁ ଚାହାନ୍ତି ଏବଂ କାର୍ଯ୍ୟ ମଧ୍ୟ କରନ୍ତି। କିନ୍ତୁ ଯଦିଓ ଦରିଦ୍ରଶ୍ୟ ଯଦି ଯଦିଓ ସାଧବ ସମଦର୍ଶନ ସାଧବ ହେଉଛି ସାଧୁ ସାଧୁରେ ତ ଅନେକ ସଂଜ୍ଞା ରହିଛି ପୂର୍ବ ସରକାରୀ ଭଗବାନ ପ୍ରଭୁପାଦ ମହାରାଜଙ୍କର ଭାବାର୍ଥରେ କହିଛନ୍ତି ସାଧୁ କପିଳଦେବ ଯେଉଁ କହିଛନ୍ତି ଯେ ପୂର୍ବ ସରକାରେ ପ୍ରଭୁପାଦ ମହାରାଜଙ୍କ ଭାବାର୍ଥରେ କହିଛନ୍ତି ସାଧୁ କହିଲେ କିଏ ନା ତିଥି କ୍ଷେବ କାରଣିକ ସୁଦାମ ସର୍ବଦେହିନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଭୂଷଣ। ସାଧୁର ଇଏ ହେଉଛି ତଟସ୍ଥ ଲକ୍ଷଣ, ମୁଖ୍ୟ ଲକ୍ଷଣ ଅଲଗା ରହିଛି ଆହୁରି। ତେଣୁ ଗତ ସରକାରୀ ସୁବିଧା କହିଲେ ଆମେ ସେଟା ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ସାଧୁ ଯିଏ ସେମାନେ ହେଉଛନ୍ତି ସମଦର୍ଶିନ, ଏହି ସମଦର୍ଶୀ ହେବାଟା ଏତେ ସହଜ ଜିନିଷ ନୁହେଁ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଯେତେବେଳେ ଧ୍ୟାନ ଯୋଗ ବିଷୟରେ କହୁଛନ୍ତି, ଆଜିକାଲି ବର୍ତ୍ତମାନ ଯୋଗ ଉପରେ ବହୁତ ସମ୍ବାଦପତ୍ର ନ୍ୟୁଜ୍ ପେପର୍ ଇତ୍ୟାଦି ଟିଭି ଇତ୍ୟାଦିରେ ଏସବୁ ଦେଉଛି ନାହିଁ କି। ଆନ୍ତର୍ଜାତିକ ଯୋଗ ଦିବସ ଥିଲା ବୋଧେ ଏଇ 21 ତାରିଖ ଥିଲା ରବିବାର। ସମସ୍ତେ ସାରା ପୃଥିବୀରେ ବହୁତ ଯୋଗ କରୁଛନ୍ତି, ତା ଭିତରେ ମଧ୍ୟ ଆମେ ପଢ଼ୁଛେ ଟିଭିରେ ଦେଖୁଛେ ନ୍ୟୁଜ୍ ଦେଖୁଛେ। ଏଇ ଯୋଗ ଏ ଯୋଗ ମାଧ୍ୟମରେ ଶରୀରକୁ ସେମାନେ ସୁସ୍ଥ ରଖୁଛନ୍ତି, କିନ୍ତୁ ଏ ଯୋଗ ଦ୍ୱାରା ସେମାନେ ଆତ୍ମାର କ'ଣ କରୁଛନ୍ତି ଯେ ଶରୀର ଭାରତ କହିଲେ ଏ କୃମି ଗ୍ରୀଟ ଭସ୍ମ, ଏ ତିନି ଶରୀରରେ ତିନୋଟି ପରିଣତି ରହିଛି, କୃମିରେ ପରିଣତ ହେଉଛି ନହେଲେ ବିଷ୍ଠାରେ ପରିଣତ ହେଉଛି ନହେଲେ ଭସ୍ମରେ ପରିଣତ ହେଉଛି, ଆଉ ପୂର୍ବରୁ ଆସୁଛି ସେ କଥା। କିନ୍ତୁ ଶରୀର ଉପରେ ଆମେ ସମସ୍ତେ ଗୁରୁତ୍ୱ ଦେଉଛେ କାହିଁକିନା ଶତକଡ଼ା 99 ଭାଗ ଲୋକ ଶରୀର ନିଜକୁ ଶରୀର ବୋଲି ଭାବନ୍ତି, ସେଥିପାଇଁ ଆଜିର ଯୋଗ ଦିବସରେ ସେମାନେ ଏହିଭଳି ଯୋଗ କରୁଛନ୍ତି। କିନ୍ତୁ ପ୍ରକୃତରେ ପ୍ରକୃତ ଯୋଗ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ସେ ଯୋଗ କରିବେ ସେ ଯୋଗ କଲେ ସେମାନେ ଗୋଟେ ସ୍ଥିତିରେ ପହଞ୍ଚିବେ ଯେତେବେଳେ ସମସ୍ତଙ୍କ ପ୍ରତି ସେମାନେ ସମଭାବପନ୍ନ ହେବେ। ଆତ୍ମପମିନ ସର୍ବତ୍ର ସମଂ ପଶ୍ୟତି ଯୋ ଅର୍ଜୁନ ସୁଖଂ ବା ଦିବା ଦୁଃଖଂ ସହଯୋଗୀ ପରମ ମତ, ଇଏ ହେଉଛି ପ୍ରକୃତ ଯୋଗୀ ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି। ସେମାନେ ସମସ୍ତଙ୍କୁ ସମାନ ଭାବ ଦେଖିବେ, ଆତ୍ମପମିନ ସର୍ବତ୍ର ନିଜ ପ୍ରତି ଯେଉଁଭଳି ଭାବରେ ଆମେ ଆଚରଣ କରୁଛେ, ନାରଦମୁନି କଥା କହିଛନ୍ତି ଜଣଙ୍କର ଗୋଡ଼ରେ କଣ୍ଟା କଷିଲେ ସେ ଜାଣିବ କିଭଳି କଷ୍ଟ ଜଣେ ପ୍ରାପ୍ତ ହେଉଛି, ଆଉ ପୂର୍ବରୁ ସେ କଥା କୁହାଯାଇଛି। ସେଭଳି ଆମ ଗୋଡ଼ରେ କଣ୍ଟା କଷିଗଲେ ଆମେ ଏତେ କଷ୍ଟ ପାଉଛେ, ଅନ୍ୟ ଜୀବକୁ ହତ୍ୟା କରିବା ପାଇଁ ଅନ୍ୟ ଜୀବଙ୍କୁ ହତ୍ୟା କରିବା ପାଇଁ ଆମେ ପଶ୍ଚାତପଦ ହେଉଛେ, ଏ ଅସମତା ରହିଛି। ଜଣେ ଯୋଗୀ ପ୍ରକୃତ ଯୋଗୀ ସେ ସମତା ପ୍ରଦର୍ଶନ କରିବ, ଆତ୍ମପମିନ ସର୍ବତ୍ର ଇଏ ହେଉଛି ଏ ଆତ୍ମପମିନ ସମସ୍ତଙ୍କୁ ସମାନ ଭାବ ଦେଖିବା, ଇଏ ପ୍ରକୃତରେ ପଣ୍ଡିତ ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ଏହିଭଳି ଭାବରେ ବ୍ୟବହାର କରନ୍ତି। ଜାଣିଲେ ପଣ୍ଡିତ ସେଟା କହୁଛନ୍ତି ଯେ ଲୋଷ୍ଟବତ୍ ପରଦ୍ରବ୍ୟେଷୁ, ପ୍ରଥମ ହେଉଛନ୍ତି ପରଦାରେଷୁ ମାତୃବତ୍, ପ୍ରକୃତ ପଣ୍ଡିତ କିଏ ଯିଏ ହେଉଛି ଅନ୍ୟ ସ୍ତ୍ରୀମାନଙ୍କୁ ନିଜ ମା ଭଳି ଦର୍ଶନ କରନ୍ତି, ମାତୃବତ୍ ପରଦାରେଷୁ ଏବଂ ଲୋଷ୍ଟବତ୍ ପରଦ୍ରବ୍ୟେଷୁ, ଯଦି କାହାର କିଛି ଦ୍ରବ୍ୟ ହଜିଯାଇଛି ବା ପଡ଼ିଯାଇଛି ଆମେ ପାଉଛେ ସେଇଟା, ତେଣୁ ଲୋଷ୍ଟବତ୍ ଟେକା ପତ୍ରରେ ଯେମିତି କିଛି ମୂଲ୍ୟ ନାହିଁ ସେଭଳି ଭାବରେ ସେଇ ଜିନିଷଟାକୁ ସେ ଲୋକଙ୍କୁ ସେ ପ୍ରଦାନ କରିବେ, ତା ପ୍ରତି ଆସକ୍ତ ହେବେନି, ଆମର ତ ଲୋକମାନେ ଚୋରି କରି ନେଇଯାଉଛନ୍ତି ଆସକ୍ତ କଥା ଛାଡ଼ନ୍ତି। ଏବଂ ଆତ୍ମବତ୍ ସର୍ବଭୂତ ହେଇଛୁ, ସମସ୍ତଙ୍କ ପ୍ରତି ନିଜ ଭଳି ନିଜ ପ୍ରତି ଯେଭଳି ଭାବରେ ଆମେ ଆଚରଣ କରୁଛେ ସମସ୍ତଙ୍କ ପ୍ରତି ସେଇଭଳି ଭାବରେ ଯେଉଁମାନେ ଆଚରଣ କରନ୍ତି, ଯାହା ପଶ୍ୟେତ୍ ସ ପଣ୍ଡିତା, ଏହିଭଳି ଭାବରେ ପଣ୍ଡିତର ସଂଜ୍ଞା ଚାରଣକୁ ପ୍ରଦାନ କରିଛନ୍ତି। ତେଣୁ ଇଏ ସମସ୍ତଙ୍କ ପ୍ରତି ସମାନ ଭାବ ପ୍ରଦର୍ଶନ କରିବା, ଏ ସମସ୍ତ ଯେତେ ଧର୍ମ ଅଛି ସବୁ ଧର୍ମର ଇଏ ହେଉଛି ମୂଳ ମନ୍ତ୍ର, ଯେତେ ଧର୍ମ ଅଛି ସବୁ ଧର୍ମର ମୂଳ ମନ୍ତ୍ର ହେଉଛି ଏଇଟା, ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବା। किंतु ये समान व्यवहार करवा ये असंभव कथा जे अर्जुन कहले जो यहां मधुसूदन न पश्यामि चंचल स्थिर ये जो आप समता कथा कहते विश्वनाथ चक्रवर्ती भाषा कहते ये समता जन हम तो दु तीन दिन पर्यत आचरण कर किंतु सब बेले ये समता आचरण कर देखिपार अर्जुन कौन तेरे भगवान कहते प्रकृत जदिओ यहाँ असंशय महाभाग मन दुर्निग्रह चलन अभ्यास कमतेय वैराग्य चंदी ये संभव ये अभ्यास द्वारा ये संभव तेरे साधु मानी से स्तर को जाने समस्त प्रति समान व्यवहार कर किंतु समस्त प्रति समान व्यवहार कले जो मैंने धनी व्यक्ति से मैंने से साधु मान संगर सुजोग से लाभ करती ना प्रभुपद महाराज भगवत सजा प्रथम कौशल महत् विचलन नृणा गृहिणा दिन चेतसा निश्रेय भगवान नान्य था कर्पति कोची जितेबले नंद महाराज के गृह को आसुति गर्गमुनि से नंद महाराज ये कही चैतन्य चट्टान वर्णना कर वर्णना कर जो मैंने साधु व्यक्ति जय श्री गोविंदास कृष्ण राम श्री जगन्नाथ बलदेव चौधरी महाराज की जो मैंने साधु व्यक्ति से मैंने जो विभिन्न स्थान को जाती महाविचारणा यहाँ प्रकृत गृहिणा दिन चेतसा जो मैंने गृह रोचे कर्तव्य हूँ कौन गृहर कर्तव्य हूँ से तस्मा गुरु प्रपद्येत जिज्ञास उत्तम मैंने मनुष्य धन प्राप्त होने तार कर्तव्य हूँ से गुरु अन्वेषण जीवे गुरु पाखु जीवे गुरु को अन्वेषण जीवे किंतु जो मैंने दीन चेतसा जो मान चेतना जो मान जो अति नीच चेतना अच्छा दीन चेतसा जो मैंने से मैंने से कथा भूली जाकर जीवन प्रकृत कर्तव्य कौन से भूली जाइंट कुटुंब भरणी नवा देह कमी आम शरीर को सुस्थ रखा एवं स्त्री पिला छुआ एम कुटुंब कमी पोषण करवा ये समय चली जा तेरे बहुत नीच चेतनार अच्छे दीन चेतसा तेनालीर करने मंगल करने महत् मान महत् व्यक्ति मैंने साधु व्यक्ति मैंने गृह को जाती महत् विचारण नृणा गृहिणा दीन चेतसा निश्रेय भगवान कमी प्रकृत उपकार हम लोक मैंने श्रेय और प्रेय ये दुईट भितर से प्रेयटा भी ग्रहण करते श्रेयटा भी भूली जाती जीवन कौन आवश्यकता जीवन लक्ष्य कौन जीवन श्रेय कौन ये भूली जाती से भावती केमी आम आम पा सहित बहुत शरीर को आनंद प्रदान करेयस्तु प्रति से भावित हमें तेणु महाव्यक्ति मैंने जदि कौन कर्तव्य ना जो रही आम छोटे कर्तव्य रही देवर्षी भूत आद नृणा पितृणा नायक ऋणी न किंकर राजन गत मुकुंद परिवृत्त कर्तव्य कर्तव्य आम समस्त कर्तव्य सब रही छटी कर्तव्य आम रही देवता मान प्रति आम कर्तव्य रही ऋषि मान प्रति कर्तव्य रही मनुष्य मान प्रति रही पितामाता प्रति रही बंधु बांध मान प्रति रही एवं देवर्षि भूत मान अन्य जिते जीव अच्छा समस्त प्रति आम कर्तव्य रही किंतु जड़े जिते नायक ऋणी ना किंकर राजा से आणी रही ऋण चलिए अनुणी जो मैंने अनुणी सुखी से महाभारत युधिष्ठिर महाराज कहते जो मैंने ऋणी नुहंती से सुखी से रही पारे सर्वे भवन सुखी ना कहि केमी सुखी हो पारे ना से ऋणग्रस्त नए तो सुखी रही किंतु ऋणग्रस्त किए नुह
ଋଣ ବ୍ୟବସ୍ଥା ଭାବିଲେ କ'ଣ ନା ବ୍ୟାଙ୍କରେ ଲୋନ୍ କରୁଛେ ଏସବୁ ସେମାନେ ଭାବନ୍ତି ଋଣ ବ୍ୟବସ୍ଥା ହେଉଛି ସେଇଟା, କିନ୍ତୁ ସେଇଟା ପ୍ରକୃତିର ସେ କଥା ନୁହଁ। ପ୍ରକୃତି ଋଣ ହେଉଛି କ'ଣ ନା ଆମର ଯେଉଁ ଛଅଟି ଋଣ ରହିଛି ଦେବତାମାନଙ୍କୁ ଯେ ଆମର ଋଣ ରହିଛି, ଦେବତାମାନେ ଆମକୁ ଆଲୋକ ପ୍ରଦାନ କରୁଛନ୍ତି, ଜଳ ପ୍ରଦାନ କରୁଛନ୍ତି, ବିଭିନ୍ନ ସାହାଯ୍ୟ ସବୁ କରୁଛନ୍ତି ସେମାନେ, ବିଶ୍ୱାସ ପ୍ରଦାନ କରୁଛନ୍ତି ଆମେ ଜୀବନ ବଞ୍ଚି ରହିଛେ, ଏହିସବୁ ପାଇଁ ଦେବତାମାନଙ୍କର ଉପକାର ପାଇଁ ବଞ୍ଚିକି ରହିଛେ। ଋଷିମାନେ ବ୍ୟାସଦେବ ଇତ୍ୟାଦି ବିଭିନ୍ନ ଋଷିମାନେ ବିଭିନ୍ନ ଶାସ୍ତ୍ର ପ୍ରଦାନ କରିଛନ୍ତି, ନହେଲେ ଆମେ ଅଜ୍ଞାନ ଭିତରେ ରହିଥାନ୍ତେ, ଏ ଶାସ୍ତ୍ର ଜ୍ଞାନ ନ ପାଇଥିଲେ ଆମେ ଅଜ୍ଞାନ ଭିତରେ ରହିଥାନ୍ତେ। ଆଜିକାଲି ଶାସ୍ତ୍ର ଥାଇକରି ମଧ୍ୟ ଲୋକମାନେ ଅଜ୍ଞାନ ଭିତରେ ରହୁଛନ୍ତି, ଏ ଶାସ୍ତ୍ରକୁ ଗ୍ରହଣ କରୁନା, ତାଙ୍କ ମନ ଇଚ୍ଛା ମନଗଡ଼ା ଶାସ୍ତ୍ରକୁ ଗ୍ରହଣ କରି ସେ କହୁଛନ୍ତି ଇଏ ଭଗବାନ ନୁହନ୍ତି, କୃଷ୍ଣ ଭଗବାନ ନୁହନ୍ତି। ତେଣୁ ଋଷିମାନଙ୍କ ପ୍ରତି ଆମର ଏଭଳି ଋଣ ରହିଛି, ଯେତେ ଜୀବ ଅଛନ୍ତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଯେଉଁ ଫଳ ଫୁଲ ଇତ୍ୟାଦି ଗ୍ରହଣ କରୁଛେ, ଇଏ ଆମ ତାଙ୍କ ପ୍ରତି ଋଣ ରହିଛି। ଆମର ବନ୍ଧୁବାନ୍ଧମାନେ ଆମକୁ ବହୁତ ସାହାଯ୍ୟ କରୁଛନ୍ତି, ପିତାମାତା ଆମକୁ ଜନ୍ମ ପ୍ରଦାନ କରିଛନ୍ତି, ତେଣୁ ଏଇଭଳି ଭାବରେ ଆମର ଛଅଟି ଋଣ ରହିଛି, ସମସ୍ତଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ସମସ୍ତଙ୍କ ସେ ଛଅ ଜଣଙ୍କ ପ୍ରତି ଆମ କର୍ତ୍ତବ୍ୟ ରହିଛି। କିନ୍ତୁ ନାୟମ ଋଣୀ ନା କିଙ୍କର ରାଜନ ଏ ପରିକିତ ମହାରାଜ, ଜଣେ ଯେତେବେଳେ ଗତମ କୁନ୍ଦମ ଯେତେବେଳେ ଭଗବାନଙ୍କର ଆଶ୍ରୟ ନେବେ ସେତେବେଳେ ତାଙ୍କର ଆଉ କୌଣସି କର୍ତ୍ତବ୍ୟ ନାହିଁ। ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ। ସେଥିପାଇଁ ଚୈତନ୍ୟ ଚରିତ୍ର ଆମକୁ କୁହାଯାଇଛି, ଶ୍ରଦ୍ଧା ସତ୍ୟ ବିଶ୍ୱାସ ପାଇ ସୁଦୃଢ଼ ନିଷ୍ଠା, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ। ଭଗବାନ ପ୍ରତି ଯଦି ଆମେ ଭକ୍ତି କରିବା ତାହେଲେ ସମସ୍ତ କର୍ତ୍ତବ୍ୟ ତାଙ୍କର ସମ୍ପାଦନ ହେଇଗଲା। ତେଣୁ ସାଧୁମାନଙ୍କର କୌଣସି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ସେ ଅନ୍ୟମାନଙ୍କ ଦୁଃଖରେ ଦୁଃଖୀ ହେଇକି ତାଙ୍କୁ କେମିତି ସୁଖୀ କରାଯିବ, ସେମାନେ କେମିତି ଆନନ୍ଦ ରହିବେ, ତାଙ୍କ ମନୁଷ୍ୟ ଜୀବନ ବହୁତ ଦୁର୍ଲଭ ଜନ୍ମ ସେମାନେ ପ୍ରାପ୍ତ ହୋଇଛନ୍ତି, ଏହି ଦୁର୍ଲଭ ଜନ୍ମରେ କେମିତି ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ, କେମିତି ତାଙ୍କ ମନୁଷ୍ୟ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବେ, ଏହିସବୁ ଏହି ଜ୍ଞାନ ସେମାନେ ପ୍ରଦାନ କରିବା ପାଇଁ ଚାରିଆଡ଼କୁ ବିଚରଣ କରନ୍ତି, ମହତ୍ ବିଚରଣ ନୁହଁ। ଯଦିଓ ମନୁଷ୍ୟମାନଙ୍କ କର୍ତ୍ତବ୍ୟ ହେଉଛି ସେମାନେ ଯାଇକରି ଗୁରୁ ଗ୍ରହଣ କରିବେ, ଗୁରୁଙ୍କର ସନ୍ଧାନ କରିବେ, କିନ୍ତୁ ଯେହେତୁ ସେମାନେ ବହୁତ ଦିନ ଚେତନାରେ ଅଛନ୍ତି, ସେମାନେ ପ୍ରକୃତ ଜୀବନର ଲକ୍ଷ୍ୟ ଜାଣିନାହାନ୍ତି, ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି, ସେଥିପାଇଁ ସାଧୁ ବ୍ୟକ୍ତିମାନେ ତାଙ୍କ ଗୃହକୁ ଯାଆନ୍ତି। ମହତ୍ ବିଚରଣ ଗୁଣା ଦିନ ଚେତା ତାଙ୍କର ଉପକାର ପାଇଁ ଯାଆନ୍ତି, ନିଜ ପାଇଁ ନିଜର କିଛି ଆବଶ୍ୟକତା ପାଇଁ ଯାଆନ୍ତିନି ସେମାନେ, କାରଣ ସେମାନେ ଜାଣନ୍ତି ତାଙ୍କର ସମସ୍ତ ଯାହା ତାଙ୍କର ଯାହା କାମନା ଅଛି ଭଗବାନ ପୂରଣ କରିବେ, କାହାର ଆଶ୍ରୟ ନେବା ଦରକାର ନାହିଁ। ସୁଖଦେବ ଗୋସ୍ୱାମୀ ସେ କଥା ପ୍ରଥମେ ଦ୍ୱିତୀୟ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ଦ୍ୱିତୀୟ ଅଧ୍ୟାୟରେ ସେ କଥା କହିଛନ୍ତି, ତସ୍ମାତ୍ ଭଜନ୍ତି କବୈବ ଦୁର୍ମନ୍ଧା ଚିରାଣୀ କି ପତି ନାସନ୍ତି। ତାଙ୍କର ଯେଉଁ ଆବଶ୍ୟକତା ଯେଉଁ ରହିଛି ବସ୍ତ୍ର, ଏଇଟା କ'ଣ ରାସ୍ତାରେ ପଡ଼ିନି କି? ଏହିଭଳି ଭାବରେ କହିଛନ୍ତି ସେ କଥା, ଚିରାଣୀ କି ପତି ନାସନ୍ତି। ଖାଦ୍ୟ ଗ୍ରହଣ କରିବା ପାଇଁ କେଉଁଠି ଆମେ ଖାଦ୍ୟ ପାଇବା ନା, ଏ ଯେଉଁ ଅମ୍ରିକା ଯେଉଁମାନେ ବୃକ୍ଷଲତା କ'ଣ ଖାଦ୍ୟ ଦେଉନାହାନ୍ତି କି? ଜଳ ନା ସରିଷ ଅଶୁଷ୍ୟ ନଦୀ ଗୁଡ଼ାକ କ'ଣ ଶୁଖି ଯାଇଛି କି? ରହିବା ପାଇଁ ନା ରହିବା ପାଇଁ ଗୁହା କ'ଣ ନାହିଁ? ପର୍ବତମାନଙ୍କରେ କ'ଣ ଗୁହା ନାହିଁ? ତେଣୁ କସ୍ମା କହନ୍ତି କବୈ ଦୁର୍ମଦା, କାହିଁକି ବୁଦ୍ଧିମାନ ବ୍ୟକ୍ତିମାନେ ଏଇ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଆନ୍ତି? ତେଣୁ ପ୍ରକୃତରେ ଯେଉଁମାନେ ସାଧୁ ବ୍ୟକ୍ତି ସେମାନଙ୍କର କୌଣସି ଆବଶ୍ୟକତା ନଥାଏ, ତାଙ୍କର ସମସ୍ତ ଆବଶ୍ୟକତା ଭଗବାନ ପୂରଣ କରନ୍ତି, କିନ୍ତୁ ତଥାପି ସେମାନେ ଯେଉଁ ଅନ୍ୟମାନଙ୍କୁ ଯାଆନ୍ତି ଛଳନା କରି ଯାଆନ୍ତି, ଭିକ୍ଷା କରିବା ପାଇଁ ଯାଆନ୍ତି, ଛଳନା କରନ୍ତି ତାଙ୍କୁ, ଆର ଉଦ୍ଦେଶ୍ୟ ହେଉଛି ତାଙ୍କର କେମିତି ପ୍ରକୃତ ଉପକାର କରାଯିବ। କିନ୍ତୁ ସାଧୁ ବ୍ୟକ୍ତିମାନେ ଯଦିଓ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରନ୍ତି, ତା ପର ଶ୍ଳୋକରେ କହିବେ ସେ ପଶନ୍ତି ସମସ୍ତଙ୍କ ପ୍ରତି ସେ ଏକ ଭାବରେ ଦର୍ଶନ କରନ୍ତି, ତା ପରେ ବର୍ଣ୍ଣନା କରାଯିବ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ଥାଏ। କିନ୍ତୁ ଧନୀ ବ୍ୟକ୍ତିମାନେ ସେ ସାଧୁମାନଙ୍କର ସଙ୍ଗର ଲାଭର ସୁଯୋଗ ସେମାନେ ଗ୍ରହଣ କରନ୍ତି ନାହିଁ, ସେମାନେ ଲେଖିଛନ୍ତି ବି ୱେର ଅଫ୍ ଡଗ୍, କୁକୁର ପ୍ରତି ସାବଧାନ, ଆଉ ସାଧୁ କେମିତି ତା ଭିତରକୁ ଯିବେ? ତାହେଲେ ଆମର ଯାଇଥିଲୁ ଏଇ ଡିଷ୍ଟ୍ରିକ୍ଟରେ ଆମର ପ୍ରଭୁ ରହିଛନ୍ତି ସାଧୁ ପ୍ରଭୁ, ମୁଁ ଦୁଇ ଜଣ ଯାଇଥିଲୁ ଏ ରଥଯାତ୍ରା ନା କ'ଣ ହେଇଥିଲେ, ଆମେ ଦୀକ୍ଷା ସଂଗ୍ରହ କରିବାକୁ ଯାଇଥିଲୁ, ସେ ଗୋଟେ ଗେଟ୍ରେ ବିରାଟ ବଡ଼ କୁକୁର ରହିଛି ଆମେ ଖୋଲି ପଶିଛନ୍ତି ଆଉ ସେ କୁକୁରଟା ପଳେଇ ଆସ ଯାହା ହଉ ମୋ କୁକୁଡ଼ା ପଳେଇ ଆସିଲା ସେଟା ସେତେବେଳେ ଯାହା ହଉ ଭଗବାନଙ୍କ ଭଗବାନ ଭଗବାନଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏ କୁକୁରଟା ଚୁପ ରହିବି ଲାଗୁଛି ଆଉ କଲା ତେଣୁ ଏଇଭଳି ଭାବରେ ସାଧୁମାନେ ଧନୀ ବ୍ୟକ୍ତିମାନଙ୍କ ଗୃହକୁ ଯିବା ପାଇଁ ଚାହିଁଲେ ମଧ୍ୟ ସେମାନେ ସୁଯୋଗ ପାଆନ୍ତି ନାହିଁ ସେ ବନ୍ଦ କରି ରଖିଛନ୍ତି କବାଟ ଆଉ ଆହୁରି ବହୁତ ବଡ଼ ଧନୀ ବ୍ୟକ୍ତିମାନେ ଏଭଳି କବାଟରେ ଲଗେଇଛନ୍ତି ତାକୁ ଆଉ ତାକୁ ଡେଇଁକି ମଧ୍ୟ ଯାଇ ହେବନି ଏଭଳି ସବୁ ରହିଛି ଖୋଲିପାରିବନି ଆମେ ଭିତରକୁ ଯାଇପାରିବାନି ତେଣୁ ସବୁ ବାଟ ବନ୍ଦ କରିଦେଇଛନ୍ତି ସାଧୁ ବ୍ୟକ୍ତିମାନଙ୍କର ଆସିବା ପାଇଁ ବାଟ ବନ୍ଦ ହୋଇଯାଇଛି କିନ୍ତୁ ଯମଙ୍କର ଆସିବା ପାଇଁ ବାଟ ଖୋଲା ରହିଛି ଯମ ଯେତେବେଳେ ଚାହିଁବେ ତାଙ୍କ ଯେବେ କାଳ ପୁରିଯିବ ଯମ ଆଉ ସେ କହିବେନି ବିହାର ଡକ୍ କୁକୁର ଅଛି କେମିତି ବୁଝିବି ଯମ ତ ଆସିବେନି ଯମରାଜ ଦୂତମାନେ ଆସିକି ତାଙ୍କୁ ନେଇଯିବେ ଜୁହାନ ଭକ୍ତି ହରିନାମ ଗୁଣ ଧ୍ୟେୟ ଚେତୋ ସ୍ମୃତି ତନ୍ନା ତଚରଣ କୃଷ୍ଣ ନମତି ତଚରଣାରବିନ୍ଦମ ତାମ ଆରବ୍ଧମ ଅସତୋ ବିସ୍ମୃତାମ ଭାଗବତ ଷଷ୍ଠ ସ୍କନ୍ଧରେ ଯମରାଜ ତାଙ୍କ ଦୂତମାନଙ୍କୁ ଏକଥା କହିଛନ୍ତି ଜୁହା ଯମରାଜଙ୍କ ଦୂତମାନେ ତାଙ୍କର ତାଙ୍କର ଇଏ ଚିନ୍ତାଧାରା ସବୁ ବ୍ୟାଘାତ ହୋଇଯାଇଛି ସେ ଯେଉଁଭଳି ଭାବରେ ତାଙ୍କର ଯମରାଜ ଯେଉଁ ଶିକ୍ଷା ଦେଇଥିଲେ ସେ ଅନୁସାରେ ସେ ଯାଇକିରି ଲୋକମାନଙ୍କୁ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାଙ୍କୁ ସବୁ ଆଣୁଥିଲେ କିନ୍ତୁ ଯେତେବେଳେ ଅଜାମିଳ କେସ୍ରେ ଯେତେବେଳେ ତାଙ୍କର ବ୍ୟାଘାତ ହେଲା ଅଜାମିଳ କେସ୍ରେ ଯେତେବେଳେ ସେ ଆଉ ତାଙ୍କୁ ଆଣିପାରିଲେ ନାହିଁ ସେତେବେଳେ ସେ ଆଉ ବୁଝିପାରିଲେନି ପ୍ରକୃତରେ ଆମେ କାହା ପାଖକୁ ଯିବୁ ଆମେ ଆଉ କାହା ପାଖକୁ ଯିବା ଦରକାର ନାହିଁ ଏଭଳି ଚିନ୍ତା କରୁଛନ୍ତି ତେଣୁ ଯମରାଜ କହୁଛନ୍ତି ତୁମେ ଆହୁରି ଏଇଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ତୁମେ ଆଣିବ କିଏ ସେମାନେ ନା ଜିହ୍ୱାନ ଭକ୍ତି ହରିନାମ ଗୁଣ ଧ୍ୟେୟ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ନାମ ଗୁଣ ପାଳନ କରୁନାହିଁ ତେଣୁ ଯମରାଜଙ୍କ ଦୂତମାନେ ଭାବୁଛନ୍ତି ସେ ପ୍ରଶ୍ନ ପଚାରୁଛନ୍ତି ମନେ ମନେ ଭାବୁଛନ୍ତି ଯାହାର ଜିହ୍ୱା ନାହିଁ ସିଏ ତ ଭଗବାନ କଥା କହିପାରିବନି ନା ଚେତୋ ନ ସ୍ମରତି ତ ଚରଣାର ବିନ୍ଦମ ଜୁହା ନଥିଲେ ମଧ୍ୟ ସେ ତ ଚିନ୍ତା କରିପାରିବ ମନ ଦ୍ୱାରା ଚିନ୍ତା ତ କରିପାରିବ ଯଦି ଭଗବାନଙ୍କ ପାଦ ପ୍ରଥମ ସେ ଚିନ୍ତା କରୁନାହିଁ ତାକୁ ଆଣିବ ଆଉ କାହାକୁ ଆଣିବ ନା କୃଷ୍ଣ ନାମନ୍ତି ଯତ୍ ଶିର କଦାପି ଭଗବାନ କୃଷ୍ଣଙ୍କ ପାଖରେ ଯାହାର ମସ୍ତକ ନତ ହେଉନାହିଁ ଜୀବନରେ ଏକଥର ମଧ୍ୟ ଗୋଟିଏ ଥର ଏକଦାପି ଗୋଟିଏ ଥର ମଧ୍ୟ ମସ୍ତକକୁ ପ୍ରଣାମ କରିନାହାନ୍ତି ସେମାନଙ୍କୁ ଆଣି ତା ନାମ ଏବଂ ଅସତ ବିଷ୍ଣୁ ତା ଏମାନେ ସବୁ ଅସତ ବ୍ୟକ୍ତି ଏମାନେ ଭଗବାନଙ୍କର ବିଷ୍ଣୁଙ୍କର କୃତ ଯେଉଁ ଭଗବାନଙ୍କ ବିଷ୍ଣୁଙ୍କ ପ୍ରତି ତାଙ୍କର ଯେଉଁ ରହିବା କଥା ଯେଉଁ ବିଭିନ୍ନ ପ୍ରକାର କୃତ୍ୟ ରହିଛି ବିଷ୍ଣୁ କୃତ୍ୟ ରହିଛି ଭଗବାନ ବିଷ୍ଣୁଙ୍କର ଶରଣ ଯିବା କଥା ସେ ସେମାନେ ଯାଉନାହାନ୍ତି ସେମାନେ ସବୁ ଆଣିନପାର ତା ନାନ ଏବଂ ଅସତ ବିଷ୍ଣୁଙ୍କୁ ତା ତେଣୁ ସେମାନେ ସାଧୁ ବ୍ୟକ୍ତିମାନଙ୍କର ଯେଉଁ ତାଙ୍କୁ ସ୍ୱାଗତ ନ କରି ସାଧୁ ବ୍ୟକ୍ତିମାନଙ୍କୁ ଆସିବାର ବ୍ୟବସ୍ଥା ନ କରିକିରି ଯମରାଜଙ୍କ ଆସିବାର ବ୍ୟବସ୍ଥା ସେମାନେ କରନ୍ତି ଭାଗବତରେ ଯେଉଁ କୁହାଯାଇଛି ଯେ ଜିହ୍ୱା ସତୀ ଦାତରେ ଏକ ସୁତ ନ ଚପ ଗାଏ ତୁ ଗାଏ ଗାଥା କ'ଣ ମୋର ସ୍ୱର ପ୍ରଥମେ ଯେଉଁ କୁହାଯାଇଛି ଯେ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ଗୁଣବାନ କରୁନାହିଁ ସେ ଜିହ୍ୱା ହେଉଛି କିଭଳି ଭାବରେ ନା ଭେକ ବା ବେଙ୍ଗର ଜିହ୍ୱା କଟକଟ କରୁଛି ବର୍ଷା ଦିନ ଆସିଗଲା କଟକଟ କରୁଛି ସାପ ଯାଇକି ତାକୁ ଗ୍ରହଣ କରିବ ଖାଦ୍ୟ ଖାଇବ ତେଣୁ ସେହିଭଳି ଭାବରେ ଭାଗବତରେ ସେ କଥା କୁହାଯାଇଛି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ କଥା କୁହାଯାଇଛି ଯେ ବିଲେ ବତ ଉରୁକ୍ରମ ବିକ୍ରମାଣ୍ଡେ ନ ସୁମନ୍ତ କର୍ଣ୍ଣପୁଟେ ନରସ୍ୱ କର୍ଣ୍ଣ ପ୍ରଦାନ କରାଯାଇଛି କ'ଣ ପାଇଁ ନା ଭଗବାନ କଥା ଶ୍ରବଣ କରିବା ପାଇଁ କିନ୍ତୁ ଯଦି ଭଗବାନଙ୍କର କଥା ଶ୍ରବଣ କଲେ ନାହିଁ ସେ କର୍ଣ୍ଣ ହେଉଛି ବିଲେ ମାନେ ସର୍ପର ଗର୍ତ୍ତ ସହିତ ତୁଳନା କରାଯାଇଛି ବିଲେ ଗତରୁ କ୍ରମ ବିକ୍ରମା ନ ସୁମନ୍ତ କର୍ଣ୍ଣ ପୁଟେ ନରସ୍ୱ ଜିହ୍ୱା ସତୀ ଦାତରେ ଟେକ୍ସୁତ ନ ଚୌକୁ ଗାଏ ଗୁରୁ ଗାଏ ଗାଥା ଭଗବାନଙ୍କର ଗୁଣଗାନ କରୁନି ଭଗବାନଙ୍କର ନାମ ଗାନ କରୁନି ତାହେଲେ ସେ ଜିହ୍ୱା ହେଉଛି ଅସତୀ ଜିହ୍ୱା ସେ ଦାଦୁରେ କହିବ ବେଙ୍ଗର ଜିହ୍ୱା ସହିତ ତୁଳନା କରାଯାଇଛି ଏହିଭଳି ସମସ୍ତ ଆମର ଶରୀର ଅଙ୍ଗକୁ ସୌନକା ଋଷିମାନେ ବର୍ଣ୍ଣନା କରିଛନ୍ତି ତାଙ୍କର ଜୀବନ ବୃଥା ଯାଉଛି ତେଣୁ ସାଧୁଙ୍କର ଆଗମନର ବ୍ୟବସ୍ଥା ନ କରିବା ହେତୁ ସେମାନେ ସାଧୁମାନଙ୍କର ଯେଉଁ ସୁଯୋଗ ସଂଘର୍ଷ ସେମାନେ କରିପାରୁନାହାନ୍ତି
ସେମାନେ ଏହିସବୁ ଯୋଗ କରୁଛନ୍ତି। ଯୋଗ ଦ୍ୱାରା ଶରୀରକୁ ସୁସ୍ଥ ରଖାଯିବ, ସେ ସୁସ୍ଥ ରଖିଲେ କ'ଣ ହେବ, ଏ ଶରୀର ଦିନ ନା ଦିନ ମୃତ୍ୟୁବରଣ କରିବ, କୃମି କୃମି ବି ଭସ୍ମରେ ପରିଣତ ହେବ। ତେଣୁ ଆଜିକାଲି ଆମେ ଦେଖୁଛେ ଯୋଗ ଅର୍ଥ ଲୋକମାନେ ଏହି ଯୋଗ କରୁଛନ୍ତି, ସାଧୁ ସଙ୍ଗ ନ କରିବାରୁ ଏହିସବୁ ଯୋଗ କରୁଛନ୍ତି। ଏ ଯୋଗର ଫଳରେ ଯଦିଓ ତାଙ୍କର ଶରୀର ସୁସ୍ଥ ରହିପାରେ କିନ୍ତୁ ଅନ୍ତିମରେ କୃମି ବି ଭସ୍ମରେ ପରିଣତ ହେବ। କିନ୍ତୁ ଯେଉଁମାନେ ଦରିଦ୍ର ବ୍ୟକ୍ତି ସେମାନେ ସାଧୁଙ୍କର ଯୋଗ ସାଧୁ ସହିତ ଯୋଗ ହୁଅନ୍ତି, ଯୁଞ୍ଜନ ଏବଂ ଦରିଦ୍ର ସେ ଯୁଞ୍ଜନ୍ତି, ସେମାନେ ତାଙ୍କର ସୁଯୋଗ ପ୍ରାପ୍ତ ହୁଅନ୍ତି। ସାଧୁମାନଙ୍କର ଜଙ୍ଗଲ ସଙ୍ଗ କରିବା ପାଇଁ ଯୋଗ ସାଧୁମାନଙ୍କ ସହିତ ଯୋଗ ପ୍ରାପ୍ତ ହେବା ପାଇଁ ସେମାନେ ସୁଯୋଗ ଲାଭ କରନ୍ତି। ତାଙ୍କର ତ ଧନ ନାହିଁ ଆଉ କୁକୁର କାହିଁକି, ଧନ ଥିଲେ ସିନା ଭୟ ରହିବ, କେମିତି କିଏ ନେଇଯିବ କି, ଭୟ ରହିବ। ଆମର ଶିଶୁ ମହାରାଜ କହନ୍ତି ଯେ ଶ୍ଳୋକ ଅଛନ୍ତି ସେ କଥା ଯେ ଭାଗବତ ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ ଶ୍ଳୋକ କହିଛନ୍ତି ଯେ ଅହନିଆ ପୁତାର୍ଥ କାରଣା ନିଶି ନିଶୟାନା ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା ଦୈବାମତାର୍ଥ ରଚନା ରୋଷେଇ ଦେବା ଯୁଷ୍ମା ପ୍ରସଙ୍ଗ ବିନ୍ଧା ଇଏ ସଂସରନ୍ତି। ସାଧାରଣତଃ ଲୋକମାନେ ଯେଉଁମାନେ ଭଗବାନଙ୍କର ବିମୁଖ ହେଇଯାଇଛନ୍ତି, ଯୁଷ୍ମା ପ୍ରସଙ୍ଗ ବିମୁଖା, ସେମାନେ ଏହି ଭୌତିକ ଜଗତରେ ସଂସରନ୍ତି, ଜନ୍ମ ମୃତ୍ୟୁ ଦ୍ୱାରା ଲାଗି ଦୁଃଖ ଭୋଗ କରନ୍ତି। ତାଙ୍କର ଜୀବନର କିଭଳି ତାଙ୍କ ଜୀବନର କିଭଳି ଭାବରେ ବିତାଉଛନ୍ତି ସେମାନେ ନା ଅହନିଆ ପୁତାର୍ଥ କାରଣା, ଦିନ ହେଇଗଲେ କେମିତି ତାଙ୍କର ଶରୀରର ଆବଶ୍ୟକତା ପୂରଣ କରିବେ ସେଥିପାଇଁ ବ୍ୟସ୍ତ ରହୁଛନ୍ତି। ଅହନିଆ ପୁତାର୍ଥ କାରଣା ନିଶି ନିଶୟାନା, ରାତ୍ରି ହେଲେ ନିଦ୍ରା ଯିବେ, କିନ୍ତୁ ତିନି ପ୍ରକାର ବ୍ୟକ୍ତି ନିଦ୍ରା ଯାଇପାରନ୍ତି ନାହିଁ। ନିଶୟାନା କିଏ କିଏ ସେମାନେ ନା ଯୋଗୀ ରୋଗୀ ଏବଂ ଭୋଗୀ, ସାଧାରଣତଃ ତିନି ପ୍ରକାର ଲୋକ ଅଛନ୍ତି, ଗୋଟେ ଅଛନ୍ତି ଯୋଗୀ, ଗୋଟେ ଅଛନ୍ତି ରୋଗୀ, ଆଉ ଗୋଟେ ଅଛନ୍ତି ଭୋଗୀ। ଯୋଗୀମାନେ ସେମାନେ ସବୁବେଳେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ତାଙ୍କୁ ଆଉ ନିଦ୍ରା ନାହିଁ, ନିଦ୍ରାରେ ଶୋଇକି ମଧ୍ୟ ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି। ଯୋଗୀମାନେ ଜାନିଶା ସର୍ବଭୂତାନା ତସ୍ୟାଂ ଜାଗତି ଭୂତାନି ଯସ୍ୟାଂ ତସ୍ୟାଂ ଜାଗତି ସଂଯମୀ, ଯେଉଁମାନେ ସାଧାରଣ ଲୋକମାନେ ଯେଉଁଟା ନିଦ୍ରା ଭଳି ଯାଆନ୍ତି, ଯେଉଁମାନେ ସଞ୍ଜୟ ବ୍ୟକ୍ତି ତାଙ୍କ ପାଇଁ ସେଇଟା ଉଜାଗର ହେବା ସମୟରେ ସେମାନେ ଜାଗ୍ରତ ରହୁଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି। ଯୋଗୀମାନେ ତାଙ୍କ ସବୁବେଳେ ତ ଭଗବାନଙ୍କ ସେବାରେ ରହିଛନ୍ତି, ରାତିରେ ଶୋଇଲେ ମଧ୍ୟ ସେମାନେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, କେମିତି ଭଗବାନଙ୍କ ସେବା କରିବେ, ସକାଳୁ କେମିତି ଭଗବାନଙ୍କ ସେବା କରିବେ, ତାଙ୍କ ନିଦ୍ରା ମଧ୍ୟ ସମାଧିରେ ପରିଣତ ହୋଇଯାଏ। ଯୋଗରେ ଯେଉଁ ଅନ୍ତିମ ସ୍ଥିତି ହେଉଛି ସମାଧି, ଭକ୍ତମାନଙ୍କର ଯେଉଁ ନିଦ୍ରା ମଧ୍ୟ ସମାଧିରେ ପରିଣତ ହୋଇଥାଏ। ଏବଂ ଯେଉଁମାନେ ରୋଗୀ ସେମାନେ ରୋଗ କଷ୍ଟ ଭୋଗ କରୁଛନ୍ତି, ସେମାନେ ଶୋଇକୁ କଷ୍ଟ ଭୋଗ କରୁଛନ୍ତି ଆହା ଔଷଧ, ଏବଂ ଯେଉଁମାନେ ଭୋଗୀ ଭୋଗୀ ଅନ୍ତରେ ଶୋଇବେ ନା ନାହିଁ, ସେମାନେ ଶୋଇପାରୁନାହାନ୍ତି, କାହିଁକି ନା ଭୟ ରହିଛି, ବହୁତ ଧନ ସମ୍ପତ୍ତି ଅଛି କିଏ ନେଇଯିବ, କୁକୁର ଡଗା ହେଇଛି କୁହର ଡଗ, ତେଣୁ ବହୁତ କଷ୍ଟରେ ଯଦି ବା ନିଦ୍ରା ହେଲା ସାଙ୍ଗେ ସାଙ୍ଗେ ଯଦି କୁକୁର ଭୋଗିଦେଲା ପୁଣି ନିଦ୍ରା ନେଇଗଲା। ତେଣୁ ଏହିଭଳି ଭାବରେ ନିଶି ନିଶୟାନା କେହି ଶୋଇପାରୁନାହାନ୍ତି, ଅନ୍ୟ ପୁତାର୍ଥ କାରଣା ନିଶି ନିଶୟାନା ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ଅନେକ ମନୋରଥ ରହିଛି, ଏମିତି କରିବି ସେମିତି କରିବି ଏସବୁ କରିବି, ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ରହିଛି, ଗୋଟେ ଘର ପାଇକି ସନ୍ତୁଷ୍ଟ ହେଇନାହାନ୍ତି, ଆଉ ଗୋଟେ ଘର କରିବି, ପୁଣି ଗୋଟେ ଘର କରିବି, ଆହୁରି ଜାଗା କିଣିବି, ପୁଣି ଜାଗା କିଣିବି, ଏଇଭଳି ଭାବେ ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା। ଦୈବା ମତାର୍ଥ ରଚନା, ତାଙ୍କର ସମସ୍ତ କିଛି ଯେଉଁ ରହିଛି ମନୋରଥ ରହିଛି ସବୁକିଛି ହତ ହେଇଯାଉଛି, ଭଗବାନ ତାଙ୍କୁ ପରାହ ତାଙ୍କୁ ପରାସ୍ତ କରିଦେଉଛନ୍ତି, ତାଙ୍କର ପରାଜୟ ହେଇଯାଉଛି, କିନ୍ତୁ ତଥାପି ସେମାନେ ପୁଣି ଆଶା ଦୁରାଶା, ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା କରୁଛନ୍ତି, ପୁଣି କେମିତି ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ସବୁ କରୁଛନ୍ତି। ଯୁଷ୍ମା ପ୍ରସଙ୍ଗ ବିମୁଖା ଇଏ ସଂସ୍କାରନ୍ତି, ଯେମାନେ ଭଗବାନଙ୍କର ବିମୁଖ ହେଇଯାଇଛନ୍ତି ସେମାନେ ଏହିଭଳି ଭାବରେ ବହୁତ ଜାଗାରେ ଦୁଃଖ ଭୋଗ କରୁଛନ୍ତି। ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାଧୁମାନେ ତାଙ୍କ ପାଖକୁ ଯାଆନ୍ତି, ଓ ଦରିଦ୍ର ବ୍ୟକ୍ତିମାନେ ସେ ସାଧୁଙ୍କର ସଙ୍ଗ ହେବା ପାଇଁ ସୁଯୋଗ ଲାଭ କରନ୍ତି। ତାଙ୍କର ଧନ ନାହିଁ କାହିଁକି କୁକୁର କାହିଁ ରଖିବେ, ଧନ ଥିଲେ ସିନା କୁକୁର ରଖିବେ, ତେଣୁ ତାଙ୍କ ଦ୍ୱାର ସରତା ଉନ୍ମୁକ୍ତ, ସାଧୁମାନେ ତାଙ୍କ ଘରେ ଆସି ପହଞ୍ଚନ୍ତି, ସାଧୁମାନେ ପହଞ୍ଚିଲେ ତାଙ୍କୁ ସେ ପ୍ରଣାମ କରନ୍ତି,
ଯଦିଓ ଜଣଙ୍କର ଯଦି କିଛି ଧନ କାମନା ଥାଏ ମଧ୍ୟ ସେମାନେ ମଧ୍ୟ ତାଙ୍କ ସାଧୁପାଖକୁ ଯାଇ କେମିତି ଆମେ କିଛି ଟିକେ ଅଧିକା ଧନ ପ୍ରାପ୍ତ ହେବୁ ସେଇଟା ମଧ୍ୟ ପ୍ରାର୍ଥନା କରନ୍ତି। ଥରେ ଆମର ଜଣେ ଥିଲେ କାଶୀର ଜଣେ ବ୍ରାହ୍ମଣ ଥିଲେ, ବହୁତ ଦରିଦ୍ର ବ୍ୟକ୍ତି ଥିଲେ, ଶିବଜୀଙ୍କର ସେ ଆରାଧନା କରୁଥିଲେ। ତେଣୁ ଶିବଜୀ ତାଙ୍କର ଆରାଧନାରେ ସନ୍ତୁଷ୍ଟ ହୋଇ ତାଙ୍କୁ କହିଲେ, ତମେ ଯାଅ ବୃନ୍ଦାବନକୁ ଯାଅ, ସେଠି ସନାତନ ଗୋସ୍ୱାମୀଙ୍କୁ କିଛି ଧନ ମାଗିବ, ସେ ତମ ଧନ ପ୍ରଦାନ କରିବେ। ତେଣୁ ସେ ଆସିଲେ, ବୃନ୍ଦାବନ ଆସିଲେ। ସନାତନ ଗୋସ୍ୱାମୀଙ୍କର କୌଣସି ଆଶ୍ରମ ନାହିଁ, ଆମର ଯଦି ଇସ୍କନ ଦୟାକଲି ରହିଛି ସେମିତି କିଛି ଆଶ୍ରମ ନାହିଁ ସନାତନ ଗୋସ୍ୱାମୀଙ୍କର। ଏକ ଏକ ବୃକ୍ଷ ମଳେ ଏକ ଏକ ରାଜ୍ୟ ଶୟନ, ଗୋଟେ ଗୋଟେ ବୃକ୍ଷରେ ସେ ଗୋଟେ ଗୋଟେ ରାଜ୍ୟ ଶୟନ କରନ୍ତି। କାହିଁକି ନା, ଯଦି ଗୋଟିଏ ବୃକ୍ଷ ମଳେ ସବୁବେଳେ ପାଇଁ ରହିଲେ ସେ ବୃକ୍ଷ ମଧ୍ୟ ଆସକ୍ତି ଆସିଯିବ। ତେଣୁ ସେ ସେଇଠି ସବୁ ଆଶ୍ରମ ଲଗେଇବେ କରିବେ। ତେଣୁ ଗୋଟିଏ ଗୋଟିଏ ବୃକ୍ଷ ମଳେ ଗୋଟେ ଗୋଟିଏ ରାଜ୍ୟ ଶୟନ। ତେଣୁ ଯାହା ହଉ ସେ ଯାଇକି ପାଇଲେ, ଗୋଟେ ସ୍ଥାନରେ ପାଇଲେ, ସନାତନ ଗୋସ୍ୱାମୀଙ୍କର ରହିଛନ୍ତି ସେମିତି ଗଲେ, ତାଙ୍କୁ ଯାଇ ପ୍ରଣାମ କରିଛନ୍ତି ଏବଂ ତାକୁ କହିଛନ୍ତି ଏ କଥା, ଶିବଜୀ ମୋତେ କହିଛନ୍ତି ଯେ ଆପଣ ମୋତେ କୃପା କରନ୍ତୁ କି ଧନ ପ୍ରଦାନ କରନ୍ତୁ। ସନାତନ ଗୋସ୍ୱାମୀ କହିଲେ, ମୋର କି ଧନ ତମେ ଦେଖୁଛ ତ, ମୋର ଧନ ହେଉଛି ଗୋଟିଏ କ'ଣ କୌପୁନି ଆଉ ଗୋଟେ କମଣ୍ଡଳୁ ଆଉ ଗୋଟେ ଦଣ୍ଡ, ଏତିକି ହେଉଛି ମୋର ଧନ। ଆଉ ତମେ କ'ଣ କରୁଛ ଧନ ନେବ ନା? ମୋତେ ତ ଶିବଜୀ କହିଛନ୍ତି ଆଉ ଆପଣ ଦେଖିଲେ କି ଧନ ପ୍ରଦାନ କରନ୍ତୁ ନା। ଠିକ ଅଛି, ସନାତନ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ଭଜନରେ ତନ୍ମୟୀ ଯେତେବେଳେ ସ୍ନାନ କରିବାକୁ ଯାଆନ୍ତି ଯାଉଥିଲେ, ସେତେବେଳେ ଗୋଟେ ସ୍ପର୍ଶ ମାନେ ତାଙ୍କ ପାଦରେ ବାଧ୍ୟ ହେଲେ, ପାଦ ସ୍ପର୍ଶ କଲା, ସ୍ପର୍ଶ ମାନେ ସ୍ପର୍ଶ ମାନେ କହିଲେ ଯେଉଁଟା ଛୁଇଁ ଦେଲେ ସୁନା ହେବେ, କେତେ ଧନ ହବ ସେଟା ହିସାବ କରନ୍ତୁ। ଏବଂ ତାର ଶକ୍ତି କମିବନି, ମନେକର ଆମର ବିସ୍ତରରେ ଭୁବନେଶ୍ୱରରେ ଯେତେ ଅଛି ଲୁହା ଅଛି ତାକୁ ଛୁଇଁଦେଲେ ସୁନା ହେଇଗଲା, ତାର ସ୍ପର୍ଶ ମଣ୍ଡା ତାର ପାୱାର ସରିଗଲା, ତା ନୁହଁ, ଯେତେ ଦେଲେ ମଧ୍ୟ ସେ ସବୁ ସୁନା କରିବ, ତାର ପାୱାର ରହିବ, ମାନେ କ୍ଷୟ ହବ ନାହିଁ, ଅବ୍ୟୟ ହେଇକି ରହିବ ତାର ଶକ୍ତି। ତେଣୁ ଏଭଳି ସମ୍ପଦ ପାଇକରି ମଧ୍ୟ ସନାତନ ଗୋସ୍ୱାମୀ ଫିଙ୍ଗି ଦେଇଛନ୍ତି, ତାଙ୍କର ଯେଉଁ ସବୁ ସବୁ ମହିଳା ସବୁ ରହିଛି ସେଇ ସବୁ ପକେଇ ଦେଇଛନ୍ତି, ସ୍ପର୍ଶମଣି ମୋର ପାଦରେ ସ୍ପର୍ଶମଣି ସ୍ପର୍ଶ କରିଥିଲି, ସେ ସ୍ପର୍ଶମଣି ସେଇଠି ଅଛି ତମେ ନେଇଯା। ତେଣୁ ସେ ବ୍ରାହ୍ମଣ ଜଣଙ୍କ ସେ ସ୍ପର୍ଶମଣି ନେଇକି ଗଲେ, କିନ୍ତୁ ସେ ବ୍ରାହ୍ମଣ ଜଣଙ୍କ ଭଗବାନ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୋଇଛନ୍ତି। ଜଣେ ନିଷ୍କପଟ ଭାବରେ ଯଦି ଦେବତାମାନଙ୍କର ସେବା କରିବେ ତାହେଲେ ସେ ଭଗବାନ ପ୍ରାପ୍ତ ହେବେ। ତେଣୁ ସେ ନିଷ୍କପଟ ସେବା କରିଥିବାରୁ ଶିବଜୀଙ୍କର ନିଷ୍କପଟ ଦୁଇଟି କୃପା ରହିଛି ସାଧୁମାନଙ୍କର, ଗୋଟେ ହେଉଛି ସକପଟ କୃପା, ଗୋଟେ ହେଉଛି ଅକପଟ କୃପା। ତେଣୁ ଇଏ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୋଇଥିଲେ, ଯାହାଫଳରେ ସେ ସାଧୁ ସଂଘ ପ୍ରାପ୍ତ ହେଲେ। ସନାତନ ଗୋସ୍ୱାମୀଙ୍କ ଭଳି ଜଣେ ଉନ୍ନତ ସାଧୁଙ୍କର ସଂଘ ପ୍ରାପ୍ତ ହୋଇଥିବାରୁ ତାଙ୍କର ମଧ୍ୟ ମନ ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ତେଣୁ ସେ ଚିନ୍ତା କଲେ, ଯଦି ଏଇଟା ସବୁଠାରୁ ବଡ଼ ଧନ ତାହେଲେ ସେ ମହାରାଜ କାହିଁକି ସେଇଟାକୁ ଫୋପାଡ଼ି ଦେବେ, ଏମିତି ଆମର ଧନଟାକୁ କ'ଣ ଆମେ ଫୋପାଡ଼ି ଦେବା, ଆମେ ବହୁତ ବହୁତ ଗୁପ୍ତରେ ରଖିବା, ଗୋପନରେ ରଖିବା। ତେଣୁ ସେ ପୁଣି ଫେରିକି ଆସିଲେ, କହିଲେ ମହାରାଜ ଆପଣ ଏଇ ଯେଉଁ ଧନ ଦେଉଛନ୍ତି ଏଇଟା ଶ୍ରେଷ୍ଠ ଧନ ନୁହଁ, ମୋତେ ଆଠୁ କ'ଣ ଅଧିକ ଧନ ଅଛି ଦିଅନ୍ତୁ। କେମିତି ଶ୍ରେଷ୍ଠ ଧନ ନା, ଆପଣ ଏଇଟାକୁ ଫିଙ୍ଗି ଦେଇଛନ୍ତି ନା, ତାହେଲେ ଏଇଟା ତମେ ନେଇ ଯମୁନା ଜଳରେ ଫିଙ୍ଗି ଦେଇ ଆସ, ତ ଆଠୁ ଅଧିକ ଧନ ପ୍ରଦାନ କରିବି। ତେଣୁ ସେ ନେଇକି ଯମୁନା ଜଳରେ ଫିଙ୍ଗି ଦେଇ ଆସିଲେ, ସେତେବେଳେ ସନାତନ ଗୋସ୍ୱାମୀ ତାଙ୍କୁ ସର୍ବଶ୍ରେଷ୍ଠ ଧନ ପ୍ରଦାନ କରିଛନ୍ତି। କ'ଣ ସେ ଧନ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ସେ ଏଇ ଭଗବାନଙ୍କର ନାମ ଧନ ପ୍ରାପ୍ତ କରିଲେ। ତେଣୁ ଏଇଭଳି ଭାବରେ ଯେଉଁମାନେ ଦରିଦ୍ର ବ୍ୟକ୍ତି ସେମାନେ ସାଧୁମାନଙ୍କର ସଙ୍ଗ ପ୍ରାପ୍ତ ହେବା ପାଇଁ ସୁଯୋଗ ଲାଭ କରନ୍ତି। ଦରିଦ୍ର ସେବ ଯୁଜ୍ୟତେ ଏବ ଯୁଜ୍ୟତେ ସାଧବ ସଂଦର୍ଶନ ସଭି କ୍ଷୀଣତି ତମ ଦର୍ଶନ। ସାଧୁ ସଙ୍ଗ କଲେ କ'ଣ ହବ ନା, ଏଇ ଯେଉଁ ଭୌତିକ ତୃଷ୍ଣା ରହିଛି, ଭୌତିକ ଆସକ୍ତି ରହିଛି, ଏସବୁ ଅନର୍ଥ, ଚାରି ପ୍ରକାର ଅନର୍ଥ ରହିଛି।
ଅର୍ଥାତ୍ କୃଷ୍ଣା ହୃଦୟ ଦୌର୍ବଲ୍ୟ ଅପରାଧ ଏବଂ କ'ଣ ତତ୍ତ୍ୱଭ୍ରମ ଏ ଚାରୋଟି ଅନର୍ଥ ରହିଛି ଚାରୋଟି ଅନର୍ଥ ରହିଛି ତା ଦେହରୁ ଇଏ ଗୋଟିଏ ଅସତୃଷ୍ଣା ଗୋଟେ ଅସତୃଷ୍ଣା କହିଲେ କ'ଣ ବା ଏଇ ଦର୍ଶନ କହିଲେ ଏଇ ତୃଷ୍ଣା ଯେଉଁ ରହିଛି ମୃଗତୃଷ୍ଣା ମୃଗତୃଷ୍ଣା ହେଉଛି କ'ଣ ନା ମରୁଭୂମିରେ ଯେଉଁ ମୃଗ ରହିଛି ସେ ମୃଗ ମରିଚିକା ଦେଖାଯାଏ ମରୁଭୂମିରେ ମାନେ ଆଗରେ ଦେଖାଯାଏ ଜଳ ରହିଛି ମରୁଭୂମି ତ ସାଧାରଣତଃ ଜଳ ନଥାଏ ତେଣୁ ମୃଗ ଖରାଦିନେ ବହୁତ ତୃଷା ତୃଷିତ ତୃଷାର୍ତ୍ତ ହେଇ ବହୁତ ଶୋଷ ତାକୁ ଲାଗୁଥିବ ଏଣେ ବାଲିରେ ମଧ୍ୟ ବାଲି ବହୁତ ଭୀଷଣ ଗରମ ହେଇକି ରହିଥିବ ତା ଦେହରେ ବହୁତ କଷ୍ଟରେ ସେ ଯାଇକିରି ପହଞ୍ଚିଲା ବେଳକୁ ଯେଉଁଠି ଦେଖାଯାଉ ଜଳ ଅଛି ସେଠି ପହଞ୍ଚିଲା ବେଳକୁ ସେଠି ଜଳ ପାଇଁ ଖାଲି ବାଲି ରହିଛି ପୁଣି ଦେଖାଯିବ ଆଗରେ ରହିଛି ତେଣୁ ପୁଣି ବହୁତ କଷ୍ଟ କରିକି ଗରମ ବାଲିରେ ମାନେ ଶୋଷ ହେଉଛି ମାନେ ଗରମ ବାଲିରେ ଯାଇକିରି ଧାଇଁ ଧାଇଁକିରି ଯାଇ ପହଞ୍ଚିଲା ଯେତେବେଳେ ସେଠି ବି ଜଳ ଏଇଟା ଦେଖାଯାଉ ଆହୁରି ଆଗରେ ଅଛି ଏଇଭଳି ଭାବରେ ଧାଇଁ ଧାଇଁକି ସେ ମୃତ୍ୟୁବରଣ କରେ ସେଇଭଳି ଭାବରେ ଏ କୃଷ୍ଣା ହେଉଛି ସେଇଭଳି ଭାବରେ ଅସତୃଷ୍ଣା ଯେଉଁ ଅସତୃଷ୍ଣା ବୋଲି କହିଯାଉଛି ଆମେ ଯେତେ ଆମର କାମନା ପୂରଣ କଲେ ମଧ୍ୟ ଏ କାମନା କେବେ ଶେଷ ହେବ ନାହିଁ ଅସତୃଷ୍ଣା ବହୁତ ବଡ଼ ପ୍ରସଙ୍ଗ ରହିଛି ଆମେ ସମୟ ହେଇଛି ଆମେ ସଂକ୍ଷେପରେ କହିବା ଏବଂ ଆଉ ଗୋଟେ ହେଉଛି କ'ଣ ନା ଅପରାଧ ବିଭିନ୍ନ ପ୍ରକାର ଅପରାଧ ରହିଛି ନାମ ଅପରାଧ ଧାମ ଅପରାଧ ବୈଷ୍ଣବ ଅପରାଧ ସେବା ଅପରାଧ ବିଭିନ୍ନ ପ୍ରକାର ଅପରାଧ ରହିଛି ଇଏ ମଧ୍ୟ ଗୋଟେ ଅନର୍ଥ ଦଶଟି ନାମ ଅପରାଧ ଆମେ ସବୁ ପ୍ରାର୍ଥନା କରୁଛେ ସେଭଳି ଧାମ ଅପରାଧ ରହିଛି ସେବା ଅପରାଧ 64 ନା କେତେ ସେବା ଅପରାଧ ରହିଛି ଏସବୁ ଅନେକ ଅପରାଧ ରହିଛି ଏସବୁ ହେଉଛି ମଧ୍ୟ ଅନର୍ଥ ଆଉ ଗୋଟିଏ ଅନର୍ଥ ରହିଛି ହୃଦୟ ଦୌର୍ବଲ୍ୟ ହୃଦୟ ଦୁର୍ବଳ ଆମର ହୃଦୟ ଦୁର୍ବଳ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସରି ଏ ଷଡ଼ ଅସୁର ବୋଲି କୁହାଯାଉଛି 6 ଅସୁର ଏମାନେ ସବୁ ଆମର ହୃଦୟ ଦୁର୍ବଳତାର କାରଣ ତେଣୁ ଭଗବତରେ ଭଗବାନ କହିଛନ୍ତି ସେ କଥା ଅର୍ଜୁନ ତମର ହୃଦୟ ଦୁର୍ବଳ ତ୍ୟାଗ କର କସ୍ମାତ୍ କସ୍ମଣ ମିଦମ୍ ବିଷମେ ସମୁପସ୍ଥିତମ୍ ଅନାଥ ଦୃଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତିକରମ ଅର୍ଜୁନ ତ୍ରୟମାସମାଗମ ବାର୍ତ୍ତା ନୈତତ୍ୱ ଉପବର୍ତ୍ତତେ କ୍ଷୁଦ୍ରମ ହୃଦୟ ଦୌର୍ବଲ୍ୟ ଆମେ ତତ୍ତ୍ୱୋତ୍ତିଷ୍ଟ କରନ୍ତବ ଏ ହୃଦୟ ଦୌର୍ବଲ୍ୟକୁ ତ୍ୟାଗ କର ଏ ଅନର୍ଥକୁ ତ୍ୟାଗ କର ତେଣୁ ଅର୍ଜୁନ ମୋତେ ଲାଷ୍ଟ କହିବେ ଏ ହୃଦୟ ଦୌର୍ବଲ୍ୟ ଯଦି ତାଙ୍କର ହେଇଥିଲା କ'ଣ ପାଇଁ ନା ଏଇ ମୋହ ଯୋଗୁଁ ହେଇଥିଲା କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ହେଉଛି ଆମର ହୃଦୟ ଦୌର୍ବଲ୍ୟର କାରଣ ଆକୁ ଜୟ କରିବା ଆକୁ ପାର ହେବା ଏଥିରୁ ଉଦ୍ଧାର ପାଇବା ଏତେ ସହଜ ଜିନିଷ ନୁହଁ କାମ ହେଇଛ କ୍ରୋଧ ହେଇଛ ରଜଗୁଣ ସମ୍ଭବ ଆମେ କେତେଜଣ ତଥାକଥିତ ସମ୍ପ୍ରଦାୟ ସେମାନେ କହନ୍ତି ଜଣେ ଯଦି ବିଭିନ୍ନ ପ୍ରକାର ନିଶା ରହିଛି ନିଶା ତ୍ୟାଗ କରିପାରୁନି କାହିଁକି ତ୍ୟାଗ କରିପାରୁନି ନା ସେ ଗୋଟେ ଉଦାହରଣ ଦେଉଛନ୍ତି ସେ ଜଣେ ଯାଇକିରି ସେ ଗଛକୁ ଜାଗରିକି ଧରିଲେ ତେଣୁ ତାଙ୍କର ଯେ ଶିଷ୍ୟ ସେ ଆସି କହିଲେ ଆଜ୍ଞା ଏ ଗଛକୁ କାହିଁକି ଜାଗରିକି ଧରିଛନ୍ତି ନା ମୁଁ ଜାଗରିକି ଧରୁନି ଗଛ ମୋତେ ଛାଡ଼ୁନି ସେ ଗଛ ମୋତେ ଜାଗରିକି ଧରିଛି ତେଣୁ ସିଏ କ'ଣ କଲେ ନା ତାଙ୍କ ହାତକୁ ଯେତେବେଳେ ଖୋଲିଦେଲେ ସେ ବନ୍ଧନ ଖୋଲିଗଲା ଏଇଭଳି ଭାବରେ ସେମାନେ ଉଦାହରଣ ଦିଅନ୍ତି କିନ୍ତୁ ଏଇଟା ପ୍ରକୃତ ଠିକ୍ ନୁହଁ ଆମେ ସମସ୍ତେ ଏଇ ଗୁଣ ଦ୍ୱାରା ବନ୍ଧା ହେଇକି ରହିଛେ ଆମେ ଚାହିଁଲେ ମଧ୍ୟ ଗୁଣକୁ ଆମେ ଛାଡ଼ିପାରିବା ନାହିଁ ସତ୍ୟ ରଜ ତମେ ଏଇଠି ଗୁଣ ପ୍ରକୃତି ସମ୍ଭବା ନିବନ୍ଧତି ମହାଭାବ ଦେହେ ଦେହି ନମ ବ୍ୟାପ ସତ୍ୟଗୁଣ ରଜଗୁଣ ଏବଂ ତମଗୁଣର ଯେଉଁ ବନ୍ଧନ ରହିଛି ଏ ବନ୍ଧନକୁ ତ୍ୟାଗ କରିବା ଏତେ ସହଜ ନୁହଁ ଭଗବାନଙ୍କ କୃପା ପ୍ରାପ୍ତ ନହେଲେ ଭଗବାନଙ୍କ ଭକ୍ତଙ୍କର କୃପା ପ୍ରାପ୍ତ ନହେଲେ ଆମେ ତ୍ୟାଗ କରିପାରିବା ନାହିଁ ତେଣୁ ଭଗବତ ତୃତୀୟତାରେ ଭଗବାନ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାତ୍ମା ବିଧି ଏ ନାମ ଯେ ଧୈରେ ନା ଏ ଆମକୁ ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ କରୁଛି ତେଣୁ ଏଇ ହୃଦୟ ଦୌର୍ବଲ୍ୟର ଏଇଭଳି ଭାବରେ ଅନର୍ଥର ଏଇଭଳି ଭାବରେ ରହିଛି ପ୍ରାଦୁର୍ଭାବ ରହିଛି ଏବଂ ଆଉ ଗୋଟେ ହେଉଛି ତତ୍ତ୍ୱଭ୍ରମ ଭଗବାନ ତତ୍ତ୍ୱରେ ଜାଣିବା ବହୁତ ଏତେ ସହଜ ନୁହଁ ଭଗବତ ସପ୍ତମଧ୍ୟରେ ଭଗବାନ କହିଛନ୍ତି ମନୁଷ୍ୟାଣାମ ସହସ୍ରେଶୁ କଶ୍ଚିତ ଯଦି ସିଦ୍ଧ ହେ ଯେତଦାମ ବି ସିଦ୍ଧାଣା କଶ୍ଚିତ ମାନ ବ୍ୟତୀତ ଖୁବ୍ ଏଥିରୁ ଜାଣିବା ଭଗବାନଙ୍କ ତତ୍ତ୍ୱରେ କେଉଁମାନେ ଜାଣନ୍ତି କୋଟି କୋଟି ଲୋକ ଭିତରେ ଗୋଟିଏ ଲୋକ ଜାଣିବେ। ଆଜିକାଲି ବହୁତ ପ୍ରବଚନ ଦିଆଯାଉଛି, ବହୁତ ସତ୍ସଙ୍ଗ ହେଉଛି, ଭଗବାନ ବିଷୟରେ ବହୁତ କଥା କୁହାଯାଉଛି, କିନ୍ତୁ କେତେଜଣ ଭଗବାନ ତତ୍ତ୍ୱ ଜାଣନ୍ତି? ତେଣୁ ଏସବୁ ଯେଉଁ ଅନର୍ଥ ରହିଛି, ଏ ଦର୍ଶନ ବା ଏଇ ଅସୁସ୍ଥ କୃଷ୍ଣା ସହିତ ଆଉ ଯେତେ ପ୍ରକାର ସବୁ ଅନର୍ଥ ରହିଛି, ଏସବୁ କ୍ଷୀଣତି ତତ୍ ଆରା କ୍ଷୀଣତି ସାଧ୍ୱୀ କ୍ଷୀଣତି ତତ୍ ଦର୍ଶନ। ସାଧୁସଙ୍ଗ ଫଳରେ ଏସବୁ ଅନର୍ଥ କ୍ଷୀଣ ହୋଇଯିବ, ନଷ୍ଟ ହୋଇଯିବ, ନଷ୍ଟ ପ୍ରାୟସୁ ଅଭଦ୍ରେଶୁ କୁହାଯାଇଛି। ଭକ୍ତିରସାଙ୍ଗ ସୁନ୍ଦର ଗୋସ୍ୱାମୀ ସେଟା ବର୍ଣ୍ଣନା କରିଛନ୍ତି, ସାଧୁ ସଙ୍ଗରେ ତଥା ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଘ ତଥା ଭଜନ କ୍ରିୟା ତଥା ନର୍ତ୍ତନ ବୃତ୍ତି ତଥା ନିଷ୍ଠା ସାତ ରୁଚି ସାତ ଏସବୁ ବିଭିନ୍ନ ପ୍ରକାର ସ୍ତର ସବୁ ଆସିବ। ଏ ଅନର୍ଥ ନିବୃତ୍ତି ଭଗବାନଙ୍କର ସାଧୁ ସଙ୍ଗ କଲେ ଆମେ ଭଗବାନଙ୍କର ଭଜନ କରିବା, ଏ ଭଜନ କରିବା ଫଳରେ ଆମର ଏଇ ଅନର୍ଥ ସବୁ ନିବୃତ୍ତି ହେବ, ଅନ୍ୟ କୌଣସି ଉପରେ ଆମର ଅନର୍ଥ ନିବୃତ୍ତି ହୋଇପାରିବ ନାହିଁ। ତେଣୁ ସାଧ୍ୱୀ କିଣତି ତତ୍ ଦର୍ଶନ, ଏହିସବୁ ଅନର୍ଥ ସାଧୁ ସଙ୍ଗ ଫଳରେ ଏସବୁ ଦୂର ହୋଇପାରିବ, କ୍ଷୀଣ ନଷ୍ଟ ହୋଇଯିବ, ନଷ୍ଟ ପ୍ରାୟସ ଅଭଦ୍ରେଶ କୁହାଯାଇଛି। ଏବଂ ଏଇଟା ନଷ୍ଟ ହେଲେ କ'ଣ ହେବ ନା ତତ୍ ଆରାମ ବିଶୁଦ୍ଧି, ଆମେ ଶୁଦ୍ଧ ହେବା, ଆମ ହୃଦୟ ଶୁଦ୍ଧ ହେବ, ଯେହେତୁ ଦର୍ପଣ ମାର୍ଜନ ଆମ ହୃଦୟ ଶୁଦ୍ଧ ହେଇନି, ଏ ଗୁଣର ଫଳରେ ଆମେ ଏଇ ବିଷୟ କୃଷ୍ଣା ସବୁ ରହିଛି, ଆମ ବିଭିନ୍ନ ପ୍ରକାର ଅନର୍ଥ ରହିଛି। ତେଣୁ ଏଇ ସାଧୁସଙ୍ଗ ହେଉଛି ମୂଳ, ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ର କହେ ଲଭେ ମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି ହଏ, ଏ ସାଧୁସଙ୍ଗର ବହୁତ ମହିମା ରହିଛି। କିନ୍ତୁ ଆମ ସମୟ ଶେଷ ହୋଇଯାଇଛି, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋପମାନନ୍ଦେ।
ପ୍ରଭୁ ହରେ କୃଷ୍ଣ।